आकाशवाणी। संवाद पढ़ुंते उदयनाथ स्वाई। मुख्य संवाद, आईएसआई समर्थित आतंकवादी संगठन शेहजाद भट्टी नेटवर्कर आक्रमण योजना को विफल कले सरकार, कहिले स्वराष्ट्रमंत्री। नूआदिल्ली में आसंताकाली शक्तिर सप्तधारा संकल्पर नेतृत्व नेबे केन्द्र कृषि और कृषक कल्याण मंत्री। तमिलनाडु को कावेरी नदी जल छाड़ापी कर्णाटक सरकार को निर्देश देले सुप्रीम कोर्ट। ओमान और ईरान मध्य हरमुज प्रणाली दे जहाज चलाचल परिचालना योजना उपर चुक्तिनामा स्वाक्षरित। गाले क्रिकेट टेस्ट मैचर तृतीय दिन खेल शेष सुधा भारत श्रीलंका विपक्ष में प्रथम इनिंग्स 178 रन में अग्रणी। स्वराष्ट्रमंत्री अमित शाह कहते प्रधानमंत्री नरेन्द्र मोदी नेतृत्वाधीन सरकार स्वाधीनता दिवस पूर्व आईएसआई समर्थित आतंकवादी संगठन शेहजाद भट्टी नेटवर्क को संपूर्ण रूपे ध्वंस कर। श्री शाह सरकार 200 अधिक सक्रिय सदस्य को गिरफ्त कर आक्रमण योजना को विफल कर। सुरक्षा बाहन 14 राज्यर विभिन्न स्थान में समन्वित योजना मध्यम आतंकी नेटवर्क मूलोत्पाटन करतंक प्रति भारत शून्य सहनशील नीतिर बलिष्ठ उदाहरण। से ही संगठन निकटर विपुल परिमाण सामग्री जबत हो श्री शाह। जबत सामग्रीगुड़ी मध्य आईईडी पाकिस्तान अर्डिनान्स फैक्ट्री निर्मित ग्रेनेड पिस्तल जीवंत गुड़ी और गुप्तचर वृत्ति व्यवहृत सीसीटीवी क्यमेरा रही। अनेक आतंकवादी कार्यकलाप संगठन जड़ित स्वराष्ट्रमंत्री कहते। केन्द्र कृषि और कृषक कल्याण मंत्री शिवराज सिंह चौहान कहते स्वाधीनता दिवस अवसर में प्रधानमंत्री नरेन्द्र मोदी द्वारा उपस्थापित शक्तिर सप्तधारा कृषि एवं ग्रामीण भारत पर एक गुरुत्वपूर्ण दिग प्रदान करुछे। सरकार जनकैंद्रिक कार्यक्रम स्वच्छ तदारख और प्रभावशाली कार्यान्वयन मध्यम परिकल्पना को वास्तवतार परिणत करने कार्य करे श्री चौहान कहते। स्वाधीनता दिवस अवसर में प्रधानमंत्री निज अभिभाषण में शक्तिर सप्तधारा विषय उल्लेख कर कृषि और खाद्य उत्पादन को मजबूत करने खाद्य प्रक्रियाकरण को प्रोत्साहित करने और विश्व बजार प्रवेश संप्रसारण को प्रमुख प्राथमिकता भाव सामिल कर। वैश्विक संकट और अनिश्चितता मध्य कृषक मान रिहाती मूल्य सार जोगाइबापी सरकार प्रतबद्धता को प्रधानमंत्री दोहराई। आसंता नूआदिल्लीर पूसा कैंपस श्री चौहान शक्तिर सप्तधारा संकल्पर नेतृत्व ने कृषि मंत्रालय पक्ष कार्यक्रम विभिन्न विभाग मार्गदर्शिका लखपति दीदी कार्यक्रम संप्रसारण और ग्रामीण समुदाय स्वार्थ सम्बन्धी गुरुत्वपूर्ण निष्पत्ति उपरे ध्यान दिया मंत्रालय पक्ष सूचना दिया जाए। केन्द्र शिक्षामंत्री प्रहलाद जोशी आज नूआदिल्ली में उच्चशिक्षा विभाग सचिव जातीय परीक्षण संस्था एनटीए महानिर्देशक अन्यान्य वरिष्ठ अधिकारी एक बैठक करिछन्ति। प्रतिष्ठित परीक्षा नियमावलीर कड़ा अनुपालन सुनिश्चित करिबा गोपनीय कार्यप्रणाली व्यवस्था सुरक्षित पृथक कक्ष बाह्य नेटवर्क्रु मुक्त कंप्यूटर व्यवस्था एवं इलेक्ट्रॉनिक्स उपकरण दाखल मार्गदर्शिकार संपूर्ण संस्कार को युद्धकालीन भित्तिरे कार्यकारी करने को श्री जोशी निर्देश देते। परीक्षार समस्त प्रक्रियार पुंगानुपुंख ऑडिट एवं निया संशोधनमूलक पदक्षेप उपर एक रिपोर्ट दाखल करने को एनटीए को निर्देश दि जाए। भारतीय जनता पार्टी बीजेपी रो राष्ट्रीय अध्यक्ष नितिन नवीन आज दलर नूतन राष्ट्रीय पदाधिकारी टीम घोषणा करिछन्ति। दलरे 13 जन को राष्ट्रीय उपसभापति भावे नियुक्ति मिलिछि। सेमानक मध्यरे वसुंधरा राजे सिंधिया तीरथ सिंह रावत राम माधव बैजयंत जय पंडा सर्दार मनप्रीत सिंह बादल एवं रेखा वर्मा रहिछन्ति। केन्द्रमंत्री तथा बीजेपी नेता पीयूष गोयल को दलर राष्ट्रीय कोषाध्यक्ष एवं बीएल संतोष को सांगठनिक राष्ट्रीय साधारण संपादक भावे नियुक्ति मिली। निवन विनोद तावड़े सुनील बंसल स्मृति ईरानी एवं विप्लव कुमार देव समेत 8 जन दलियों नेता राष्ट्रीय साधारण संपादक भाव मनोनीत कर। एथसह दल निजर विभिन्न मोर्चार नूतन मुख्यों नाम घोषणा कर। डॉक्टर हिमांग जोशी युवमोर्चा सभापति रूप कुमारी चौधरी को महिला मोर्चा सभापति एवं बंसीलाल गुर्जर को किसान मोर्चा सभापति भाव दायित्व दिया जाए। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ନବନିଯୁକ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ବିଭିନ୍ନ ଦାୟିତ୍ୱ ପାଇଥିବା ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ କରି ନବନିଯୁକ୍ତ କର୍ମକର୍ତ୍ତାମାନେ ଦଳକୁ ମଜବୁତ କରିବା ଏବଂ ଜନସେବା ଉପରେ ଗୁରୁତ୍ୱ ଦେବା କ୍ଷେତ୍ରରେ ସେମାନଙ୍କର ଶ୍ରେଷ୍ଠ ଯୋଗଦାନ ଦେବେ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନବନିଯୁକ୍ତ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିକଶିତ ଭାରତର ସଂକଳ୍ପ ଏବଂ ଦେଶ ଗଠନର ପ୍ରତିବଦ୍ଧତାକୁ ନବନିଯୁକ୍ତ ସଦସ୍ୟମାନେ ଏକ ନୂତନ ଶିଖରରେ ପହଞ୍ଚାଇ ପାରିବେ ବୋଲି ଶ୍ରୀ ନବୀନ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାବେରୀ ନଦୀ ଜଳ ତାମିଲନାଡ଼ୁକୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କାବେରୀ ଜଳ ପରିଚାଳନା ପ୍ରାଧିକରଣ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ ମଧ୍ୟ କହିଛନ୍ତି। ସୁପ୍ରିମକୋର୍ଟ ପ୍ରାଧିକରଣଙ୍କଠାରୁ ବର୍ତ୍ତମାନର ସ୍ଥିତି ନେଇ ଏକ ରିପୋର୍ଟ ମାଗିଛନ୍ତି। ପଡ଼ୋଶୀ ରାଜ୍ୟକୁ ଜଳ ଛାଡ଼ିବା ପାଇଁ ପ୍ରାଧିକରଣର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦାବି କରି ତାମିଲନାଡୁ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। 12,000 ଘନଫୁଟ ଜଳ ଛାଡ଼ିବା ନିର୍ଦ୍ଦେଶର ଅନୁପାଳନ ସମ୍ପର୍କରେ ଖଣ୍ଡପୀଠ କର୍ଣ୍ଣାଟକର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ଆଗାମୀ ଦିନରେ ପୁନଃ ସମୀକ୍ଷା ନେଇ କହିଥିଲେ। ସୁପ୍ରିମକୋର୍ଟ ତାମିଲନାଡୁର ଏହି ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା 24 ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ 15 ଜଣଙ୍କୁ ଜାତୀୟ ଅନୁଭବ ପୁରସ୍କାର 2026 ପ୍ରଦାନ କରିଛନ୍ତି। ପୁରସ୍କାର ବିଜେତାମାନେ ଦେଶ ଗଠନରେ ନିଜର ଅବଦାନ ରଖିଛନ୍ତି ଏବଂ ବିଭିନ୍ନ ସରକାରୀ ପ୍ରକଳ୍ପରେ ପ୍ରଶାସନିକ ଆକାଉଣ୍ଟିଂ ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ଜଡ଼ିତ ରହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ପେନ୍ସନ୍ ମିତ୍ର ପୁସ୍ତିକା ଏବଂ ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 5ର ମାର୍ଗଦର୍ଶିକା ମଧ୍ୟ ଉନ୍ମୋଚନ ହୋଇଥିଲା। ପଶ୍ଚିମବଙ୍ଗର ବୀରଭୂମ ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ 2,00,000 ଏବଂ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ପ୍ରାୟ 500 ବୁଥ୍ସ୍ତରୀୟ ଅଧିକାରୀଙ୍କ ସହ ଏକ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ। ବିହାରର ରାଜଗିରିସ୍ଥିତ ନାଳନ୍ଦା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଆଲୋଚନାଚକ୍ରରେ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ, ସ୍ୱଚ୍ଛ ଓ ନାଗରିକ କୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ମୁଖ୍ୟ ନିର୍ବାଚନ କମିଶନର ପାଟନାରୁ ନିର୍ବାଚନ ସାକ୍ଷରତା କ୍ଲବ 2.0 ଶୁଭାରମ୍ଭ କରିଛନ୍ତି। ଇରାନ ଏବଂ ଓମାନ ମଧ୍ୟରେ ହର୍ବୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପରିଚାଳନା ଯୋଜନା ଉପରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏକ ମିଳିତ ବିବୃତ୍ତିର ଚୂଡ଼ାନ୍ତ ରୂପରେଖ ଉପରେ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି ବୋଲି ଇରାନ କହିଛି। ତେହେରାନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଇରାନ ବୈଦେଶିକ ବ୍ୟାପାର ମୁଖପାତ୍ର ଇସ୍ପାଇଲ୍ ବାଘାଲ କହିଛନ୍ତି, ଜାହାଜ ଚଳାଚଳ ମାର୍ଗର ମାନଚିତ୍ର ସମ୍ପର୍କରେ ଏକ ବୁଝାମଣା ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ 60 ଦିନର ଆଲୋଚନା ଅବଧି ଶେଷ ହେଉଥିବା ସମୟରେ ଏହି ଘୋଷଣା ସାମ୍ନାକୁ ଆସିଛି। ଫେବୃଆରୀ 28 ତାରିଖରେ ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିଲା। ଅନ୍ୟପକ୍ଷରେ ମଧ୍ୟପ୍ରାଚ୍ୟ ମଧ୍ୟସ୍ଥି ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାମାତା ଜାରେଡ୍ କୁସ୍ନର ନିରସ୍ତ୍ରୀକରଣ ଉପରେ ଇଜିପ୍ଟରେ ହମାସ ମୁଖ୍ୟ ଖଲିଲ ଅଲ୍ ହାୟାଙ୍କ ସହ ଆଲୋଚନା କରିବାର ଗୋଟିଏ ଦିନ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ବୈଠକ କରିଛନ୍ତି। ଗାଜାରେ ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତିକୁ ଆଗକୁ ବଢ଼ାଇବା ପାଇଁ ଆମେରିକା ସମର୍ଥିତ 15 ସୂତ୍ରୀ ରୋଡ୍ମ୍ୟାପ୍କୁ ଇସ୍ରାଏଲ ନେତା ପ୍ରତ୍ୟାଖ୍ୟାନ କରିବା ପରେ ଶ୍ରୀ ନେତାନ୍ୟାହୁଙ୍କ ସହ ଏହି ବୈଠକ ହୋଇଛି। ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ବୋଲର୍ମାନେ ଶ୍ରୀଲଙ୍କାକୁ ପ୍ରଥମ ଇନିଂସ୍ରେ 284 ରନ୍ରେ ସୀମିତ ରଖିଛନ୍ତି। ଏଥିସହ ଭାରତ ପ୍ରଥମ ଇନିଂସ୍ରେ 178 ରନ୍ର ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ମାନବ ସୁଥାର ସର୍ବାଧିକ 4ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରବୀନ୍ଦ୍ର ଜାଡେଜା 3ଟି ୱିକେଟ୍ ନେଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ସୋନାଲ ଦିନୁସା ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ନିରୋସନ୍ ଡିକ୍ବାଲା 80 ରନ୍ର ପାଳି ଖେଳିଥିଲେ। ଭାରତ ଆଜି ଗତକାଲିର ସ୍କୋର 9 ୱିକେଟ୍ ବିନିମୟରେ 460 ରନ୍ରୁ ଖେଳିବା ଆରମ୍ଭ କରି ମାତ୍ର 2 ରନ୍ ଯୋଡ଼ି 462 ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଟେଷ୍ଟ ଶୃଙ୍ଖଳାର ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା 23 ତାରିଖରେ କଲମ୍ବୋରେ ଖେଳାଯିବ। ନୂଆଦିଲ୍ଲୀରେ ଚାଲିଥିବା BWF ବିଶ୍ୱ ଚାମ୍ପିଅନ୍ସିପ୍ର ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ପିଭି ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଡବଲ୍ସରେ ଭାରତର ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆଇଏସ୍ଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ସେହଜାଦ ଭଟ୍ଟି ନେଟୱାର୍କର ଆକ୍ରମଣ ଯୋଜନାକୁ ବିଫଳ କଲେ ସରକାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଶକ୍ତିର ସପ୍ତଧାରା ସଂକଳ୍ପର ନେତୃତ୍ୱ ନେବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡ଼ିବା ପାଇଁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଓମାନ ଓ ଇରାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପରିଚାଳନା ଯୋଜନା ଉପରେ ଚୁକ୍ତିନାମା ସ୍ୱାକ୍ଷରିତ। ଏବଂ ଗାଲେ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଇନିଂସରେ 178 ରନ୍ରେ ଅଗ୍ରଣୀ। ସମ୍ବାଦ ଶେଷ ହେଲା।